ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ତଫସିଲଭୁକ୍ତ ଜାତି ଓ ଉପଜାତି ସଂରକ୍ଷିତ ବର୍ଗର ଉପବର୍ଗୀକରଣ କ୍ଷମତା ରାଜ୍ୟ ସରକାରଙ୍କର ରହିଛି, କହିଲେ ସୁପ୍ରିମକୋର୍ଟ। ଲୋକସଭାରେ ଆଗତ କଲା ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ୍ 2024। ମାଲକାନଗିରି ଜିଲ୍ଲାରେ ବର୍ଷାଜନିତ କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ ଆଧାରରେ ଦିଆଯିବ କ୍ଷତିପୂରଣ ବୋଲି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ସ୍ତନ୍ୟପାନ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜିଠାରୁ ପାଳନ କରାଯାଉଛି ବିଶ୍ୱ ସ୍ତନ୍ୟପାନ ସପ୍ତାହ। ଏବଂ ରାଜ୍ୟର 4 ଜିଲ୍ଲାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଅତିପ୍ରବଳ ବର୍ଷା ହେବା ନେଇ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ କମିଶନର। ରାଜ୍ୟ ସରକାର ଏଣିକି ତଫସିଲଭୁକ୍ତ ଜାତି ଓ ଉପଜାତି ସଂରକ୍ଷିତ ବର୍ଗ ଗୋଷ୍ଠୀଗୁଡ଼ିକୁ ସଂରକ୍ଷଣ ସୁବିଧା ପ୍ରଦାନ ନିମନ୍ତେ ପଛୁଆ ଶ୍ରେଣୀ ଆଧାରରେ ଉପବର୍ଗୀକରଣ କରିପାରିବେ ବୋଲି ସୁପ୍ରିମକୋର୍ଟ ଆଜି ରାୟ ଦେଇଛନ୍ତି। ଏ ସଂକ୍ରାନ୍ତ ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ 7 ସାୟିଧାନିକ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି। ଏଥିସହ 2004 ଇଭି ଚିନ୍ନୟା ବନାମ ଆନ୍ଧ୍ରପ୍ରଦେଶ ରାୟକୁ 6-1 ସଂଖ୍ୟାଗରିଷ୍ଠତା ଭିତ୍ତିରେ ପ୍ରତ୍ୟାହାର କରିନେଇଛନ୍ତି। 2004 ମସିହାର ରାୟ ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ସଂରକ୍ଷିତ ବର୍ଗ ଗୋଷ୍ଠୀଗୁଡ଼ିକର ଉପବର୍ଗୀକରଣ ସମ୍ଭିଧାନର ଧାରା 341 ପରିପନ୍ଥୀ ଥିଲା ବୋଲି ଦର୍ଶାଯାଇଥିଲା। ରାଷ୍ଟ୍ରପତିଙ୍କୁ ଏ ସଂକ୍ରାନ୍ତ ତାଲିକା ପ୍ରସ୍ତୁତ କରିବାକୁ କ୍ଷମତା ପ୍ରଦାନ କରାଯାଇଥିଲା। ଖଣ୍ଡପୀଠ କହିଛନ୍ତି ବ୍ୟବସ୍ଥାଗତ ପ୍ରଭେଦ ଯୋଗୁଁ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକ ପ୍ରକୃତ ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି। ସମ୍ଭିଧାନର ଧାରା 14 ଜାତିର ଉପବର୍ଗୀକରଣକୁ ଅନୁମତି ପ୍ରଦାନ କରୁଛି। ଖଣ୍ଡପୀଠ ଆହୁରି କହିଛନ୍ତି ରାଜ୍ୟଭିତ୍ତିରେ ଅନୁସୂଚିତ ଜାତି ଓ ଜନଜାତି ସମାନ ଶ୍ରେଣୀଭୁକ୍ତ ହୋଇନଥାନ୍ତି। ରାଜ୍ୟଗୁଡ଼ିକ ଦ୍ୱାରା ତଫସିଲଭୁକ୍ତ ଜାତି ଏବଂ ଉପଜାତିର ଉପବର୍ଗୀକରଣ ଧାରା 341 ଉଲ୍ଲଂଘନ କରୁନାହିଁ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ ସ୍ୱଷ୍ଟ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ୍ 2024 ଆଜି ଲୋକସଭାରେ ଆଗତ ହୋଇଛି। ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲ୍କୁ ଆଗତ କରିଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟପ୍ରଣାଳୀକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ସଂଶୋଧିତ ପ୍ରସ୍ତାବ ଆଗତ କରାଯାଇଛି। ଏହାଦ୍ୱାରା ଏହି ଦୁଇ କର୍ତ୍ତୃପକ୍ଷ ଜାତୀୟ ଏବଂ ରାଜ୍ୟସ୍ତରରେ ବିପର୍ଯ୍ୟୟ ପରିଚାଳନା ସଂକ୍ରାନ୍ତ ଯୋଜନା ପ୍ରସ୍ତୁତ କରିପାରିବେ। ପୂର୍ବରୁ ଏହା ଜାତୀୟ କାର୍ଯ୍ୟକାରୀ କମିଟି ଏବଂ ରାଜ୍ୟସ୍ତରୀୟ କାର୍ଯ୍ୟକାରୀ କମିଟି ଉପରେ ନ୍ୟସ୍ତ ଥିଲା। ସଂଶୋଧିତ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଜାତୀୟ ଏବଂ ରାଜ୍ୟସ୍ତରରେ ବିପର୍ଯ୍ୟୟ ପରିଚାଳନା ଡାଟାବେସ୍ ପ୍ରସ୍ତୁତ ହୋଇପାରିବ। ରାଜ୍ୟଗୁଡ଼ିକର ରାଜଧାନୀ ଏବଂ ମହାନଗର ନିଗମ ଜିଲ୍ଲାଗୁଡ଼ିକ ପାଇଁ ସହରାଞ୍ଚଳ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଗଠନ ଲାଗି ଏହି ସଂଶୋଧିତ ବିଲ୍ରେ ପ୍ରସ୍ତାବ ରହିଛି। ସେହିଭଳି ରାଜ୍ୟ ବିପର୍ଯ୍ୟୟ କାର୍ଯ୍ୟକାରୀ ଦଳ ଗଠନ କରିବା ପାଇଁ ରାଜ୍ୟ ସରକାର କ୍ଷମତାପ୍ରାପ୍ତ ହେବେ। ଜଳଜୀବନ ମିଶନ ଅଧୀନରେ ସମଗ୍ର ଦେଶରେ 15 ପରିବାରକୁ ପାଇପ୍ ଜଳ ଯୋଗାଣ ସୁବିଧା ପ୍ରଦାନ କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ସିଆର୍ ପାଟିଲ କହିଛନ୍ତି। ଲୋକସଭାରେ ଆଜି ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପାଟିଲ କହିଛନ୍ତି ସୌରଶକ୍ତି ଉପରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଛି। ଏହାଦ୍ୱାରା ଜଳ ଯୋଗାଣ ସୁବିଧା ନିମନ୍ତେ ଆବଶ୍ୟକ ପଡ଼ୁଥିବା ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ ପାଇବ ବୋଲି ଶ୍ରୀ ପାଟିଲ କହିଛନ୍ତି। ସେ କହିଛନ୍ତି ସ୍ୱଚ୍ଛ ଜଳ ଯୋଗାଣ ଲକ୍ଷ୍ୟରେ 8,000 ଅଧିକ ଗାଁରେ ଇତିମଧ୍ୟରେ ସର୍ଭେ କାର୍ଯ୍ୟ ସମ୍ପନ୍ନ ହୋଇଛି। ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଚାଷୀଙ୍କର ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଚୂଡ଼ାନ୍ତ ରିପୋର୍ଟ ମିଳିବା ପରେ କ୍ଷତିପୂରଣ ପ୍ରଦାନ ନେଇ ପଦକ୍ଷେପ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ସେ କହିଛନ୍ତି ଏ ସମ୍ପର୍କରେ ରାଜସ୍ୱ ନିରୀକ୍ଷକଙ୍କଠାରୁ ଜିଲ୍ଲାପାଳମାନେ ରିପୋର୍ଟ ମାଗିଛନ୍ତି। ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ଆମ ମାଲକାନଗିରି ସମ୍ଭାଦଦାତାଙ୍କଠାରୁ।
ଗତ କିଛିଦିନ ଧରି ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଶହ ଶହ ଏକର ଫସଲ କ୍ଷତିଗ୍ରସ୍ତ ହୋଇଛି। ଫସଲ କ୍ଷୟକ୍ଷତିର ଆକଳନ ରାଜସ୍ୱ ଓ କୃଷି ବିଭାଗ ପକ୍ଷରୁ ମିଳିତ ଭାବେ କରାଯାଉଛି। ଜିଲ୍ଲାରେ 168.250 ହେକ୍ଟର ଚାଷ ଜମିର ଫସଲ ନଷ୍ଟ ହୋଇଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ସହାୟତା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଆକାଶବାଣୀ ସମାଚାର ପାଇଁ ମୁଁ ମାଲକାନଗିରିରୁ ଦୁର୍ଗା ପ୍ରସାଦ ପଟ୍ଟନାୟକ।
ରଥଯାତ୍ରା ସମୟରେ ରଥ ଉପରେ ଚଢ଼ିବା ଘଟଣାରେ 3 ପୁଲିସ୍ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ସିଂହଦ୍ୱାର ଥାନା ଏବଂ କୁମ୍ଭାରପଡ଼ା ଥାନା ପକ୍ଷରୁ ଏ ସଂକ୍ରାନ୍ତ ତଦନ୍ତରେ ସହଯୋଗ କରିବା ପାଇଁ ହାଜର ହେବାକୁ କୁହାଯାଇଛି। ସେହି 3 ଢେଙ୍କାନାଳ, କେନ୍ଦ୍ରାପଡ଼ା ଏବଂ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି। ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଅଜୟ କୁମାର ଜେନାଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହେବା ସହ ସମ୍ପୃକ୍ତଙ୍କୁ ନୋଟିସ୍ ଜାରି କରାଯାଇଛି ବୋଲି ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ତନ୍ୟପାନ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜିଠାରୁ 7 ତାରିଖ ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଜନ୍ମ ହେବାର ପ୍ରଥମ ମାସରେ ଶିଶୁର ସମସ୍ତ ପ୍ରକାର ଶକ୍ତି ଓ ପୋଷଣ ଆବଶ୍ୟକତା ମା' କ୍ଷୀର ପୂରଣ କରିଥାଏ। ସ୍ତନ୍ୟପାନ ଶିଶୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ। ସ୍ତନ୍ୟପାନ ସମ୍ପର୍କିତ ସମସ୍ତ ପ୍ରତିବନ୍ଧକକୁ ଦୂର କରିବା ତଥା ସ୍ତନ୍ୟପାନକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ମା' କ୍ଷୀରର ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ମହାଲିଙ୍ଗ କହିଛନ୍ତି, ମା' କ୍ଷୀର ହେଉଛି ଶିଶୁ ପାଇଁ ସର୍ବୋତ୍ତମ ପୁଷ୍ଟିକର ଖାଦ୍ୟ। ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଏହା ବିଶେଷ ସହାୟକ ହୋଇଥାଏ ବୋଲି ସେ କହିଛନ୍ତି। ଲୋକସଭା ପବ୍ଲିକ୍ ଆକାଉଣ୍ଟ କମିଟିକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି, ଏହି ସଦସ୍ୟତା ତାଙ୍କ ପାଇଁ ଏକ ସମ୍ମାନ। ତାଙ୍କ ସହ ମୋଟ 15 ଜଣ ସଦସ୍ୟ ଭାବେ କମିଟିକୁ ମନୋନୀତ ହୋଇଛନ୍ତି। ଆସନ୍ତା ବର୍ଷ ଏପ୍ରିଲ୍ ଶେଷ ପର୍ଯ୍ୟନ୍ତ ଏହି କମିଟି କାର୍ଯ୍ୟ କରିବ ବୋଲି ସେ ସୂଚନା ଦେଇଛନ୍ତି। ରାଜ୍ୟରେ ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ରାଜ୍ୟସ୍ତରୀୟ ମେଧା ତାଲିକା ଆସନ୍ତା 5 ତାରିଖ ଦିନ ପ୍ରକାଶ ପାଇବ। 6-12 ତାରିଖ ମଧ୍ୟରେ ତାଲିକାଭୁକ୍ତ ଛାତ୍ରଛାତ୍ରୀ ଚଏସ୍ ଫିଲିଂ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ପ୍ରଥମ ରାଉଣ୍ଡ ସିଟ୍ ଆଲଟ୍ମେଣ୍ଟ 20 ତାରିଖରେ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। 21-24 ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଧାର୍ଯ୍ୟ ଶିକ୍ଷାନୁଷ୍ଠାନରେ ରିପୋର୍ଟ କରିବାକୁ ପରାମର୍ଶ ଦିଆଯାଇଛି। ସମ୍ବଲପୁରୀ ସାହିତ୍ୟର ପ୍ରଖ୍ୟାତ ସାଧକ ଗୁରୁ ସତ୍ୟନାରାୟଣ ବହିଦାରଙ୍କର ଜନ୍ମଦିବସ ଅବସରରେ ଆଜି ସମ୍ବଲପୁରୀ ଦିନ ପାଳନ କରାଯାଉଛି। ସମ୍ବଲପୁରୀ ଭାଷା, ସଂସ୍କୃତି ଏବଂ ସାହିତ୍ୟର ଗରିମା ବୃଦ୍ଧି ଦିଗରେ ସ୍ୱର୍ଗତ ବହିଦାରଙ୍କ ଅବଦାନକୁ ସ୍କରଣ କରି 2013 ମସିହାରୁ ପ୍ରତ୍ୟେକ ବର୍ଷ ଅଗଷ୍ଟ 1 ସମ୍ବଲପୁରୀ ଦିନ ଭାବେ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସ୍ୱର୍ଗତ ବହିଦାରଙ୍କ ସ୍କୃତିଚାରଣ କରିବା ସହ ସମସ୍ତଙ୍କ ସୁଖ ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସମ୍ବଲପୁରୀ ଦିନ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ସମ୍ବଲପୁରୀ ସଂସ୍କୃତି ଏବଂ ଇତିହାସ ଉପରେ ଉଚ୍ଚସ୍ତରୀୟ ଗବେଷଣା ପାଇଁ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆଇଆଇଏମ୍ ସମ୍ବଲପୁରଠାରେ ରଙ୍ଗବତୀ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ସ୍ୱର୍ଗତ ବହିଦାରଙ୍କ ଜନ୍ମଦିନ ପାଳିତ ହୋଇଛି। ଭୀମଭୋଇ ଛକରେ ଆୟୋଜିତ ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ବହିଦାରଙ୍କ ସ୍କୃତିଚାରଣ କରିଥିଲେ। ବୀର ମହାରାଜପୁରର କଦଲିପାଲି ଛକରେ ମଧ୍ୟ ଏକ ସମାରୋହ ଆୟୋଜିତ ହୋଇଥିଲା। ନୟାଗଡ଼ ବ୍ଲକ ବଡ଼ପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯକ୍ଷ୍ମାରୋଗ ପ୍ରତିରୋଧ ପାଇଁ ଟିକାକରଣ ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଏବଂ ଯକ୍ଷ୍ମା ସ୍ୱେଚ୍ଛାସେବୀମାନେ ଘରକୁ ଘର ବୁଲି 18 ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ବିସିଜି ଟିକା ନେବା ପାଇଁ ସଚେତନ କରାଇବେ। ତେବେ ଟିକାକରଣ କେନ୍ଦ୍ର ଏବଂ ସ୍ୱାସ୍ଥ୍ୟ ଅଭିଯାନ କାର୍ଯ୍ୟକ୍ରମ ସମୟରେ ନିଃଶୁଳ୍କ ଏହି ଟିକା ପ୍ରଦାନ କରାଯିବାକୁ ନିଷ୍ପଭି ହୋଇଛି। ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଶରତ କୁମାର ଦାସଙ୍କ ନେତୃତ୍ୱରେ ପରିଚାଳିତ ଏହି ତାଲିମ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ପରିଦର୍ଶକ, ସ୍ୱାସ୍ଥ୍ୟକର୍ମୀ ପ୍ରମୁଖ ଯୋଗ ଦେଇଥିଲେ। ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ବର୍ଷା ହେଉଛି। ଏହି ପରିସ୍ଥିତି ଆଗାମୀ ଶନିବାର ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବଲାଙ୍ଗୀର, ମୟୂରଭଞ୍ଜ, ସମ୍ଭଲପୁର ଏବଂ ପୁରୀ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ନେଇ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ସତର୍କ କରାଇଛନ୍ତି। ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହେବାର ସମ୍ଭାବନା ଥିବାରୁ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ଦୃଷ୍ଟିରେ ରଖି ଆଉ 2 ଗେଟ୍କୁ ବନ୍ଦ କରିଦିଆଯାଇଛି। ଏବେ 12 ଗେଟ୍ ଦେଇ ମହାନଦୀକୁ ବନ୍ୟା ଜଳ ନିଷ୍କାସିତ ହେଉଛି। ମିଳିଥିବା ସୂଚନା ଅନୁଯାୟୀ ଗତ ଜୁନ୍ 1ରୁ ଗତକାଲି ପର୍ଯ୍ୟନ୍ତ ରାଜ୍ୟରେ 507 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ତେବେ ସ୍ୱାଭାବିକ ବର୍ଷା ତୁଳନାରେ ଏହା 10% କମ୍ ବୋଲି ଜଣାପଡ଼ିଛି। ତଫସିଲଭୁକ୍ତ ଜାତୀୟ ଉପଜାତି ସଂରକ୍ଷିତ ବର୍ଗର ଉପବର୍ଗୀକରଣ କ୍ଷମତା ରାଜ୍ୟ ସରକାରଙ୍କର ରହିଛି, କହିଲେ ସୁପ୍ରିମକୋର୍ଟ। ଲୋକସଭାରେ ଆଗତ ହେଲା ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ୍ 2024। ମାଲକାନଗିରି ଜିଲ୍ଲାରେ ବର୍ଷାଜନିତ କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ ଆଧାରରେ ଦିଆଯିବ କ୍ଷତିପୂରଣ ବୋଲି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଏବଂ ରାଜ୍ୟର 4 ଜିଲ୍ଲାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଅତିପ୍ରବଳ ବର୍ଷା ହେବା ନେଇ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ୍ କମିଶନର। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।